ആകാശവാണി ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଆର୍ବିଆଇର 90ତମ ପ୍ରତିଷ୍ଠା ସମାରୋହରେ ଯୋଗଦେବା ଲାଗି ଆଜି ଦିନିକିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ସମୟରେ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ବିଷୟରେ ଜଣାଇବା ଲାଗି ନାଗରିକମାନଙ୍କ ପାଇଁ ଭାରତର ନିର୍ବାଚନ କମିଶନ ଅନ୍ଲାଇନ୍ ଆପ୍ ସି ଭିଜିଲ୍ର ଶୁଭାରମ୍ଭ କରିଛନ୍ତି। ଆସାମର ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଆଜିଠାରୁ ଇଭିଏମ୍ଗୁଡ଼ିକର ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ କାର୍ଯ୍ୟ କରାଯିବ। ଓଡ଼ିଶା ଆଜି ପାଳନ କରୁଛି 88ତମ ଉତ୍କଳ ଦିବସ ଏବଂ ତ୍ରୟୋଦଶ ଆଇପିଏଲ୍ କ୍ରିକେଟ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସ 20 ରନ୍ରେ ପରାସ୍ତ କରିଛି। ଆଜି ସନ୍ଧ୍ୟାରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି। ସେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇର 90ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କେନ୍ଦ୍ର ଅର୍ଥ ତଥା କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ରମନ୍ତ୍ରୀ ଭଗବତ କିଶନ ରାଓ କରାଡ ଏବଂ ପଙ୍କଜ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଉଦ୍ବୋଧନ ଦେବେ। ସୂଚନାଯୋଗ୍ୟ, 1935 ମସିହା ଏପ୍ରିଲ୍ 1ରେ ଆର୍ବିଆଇ ପ୍ରତିଷ୍ଠା ହୋଇଥିଲା। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଓ ଅଜିତ ପାୱାର, ବିଭିନ୍ନ ବ୍ୟାଙ୍କ ଏବଂ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗଦେବେ। ନିର୍ବାଚନ ସମୟରେ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ବିଷୟରେ ଜଣାଇବା ଲାଗି ନାଗରିକମାନଙ୍କ ପାଇଁ ଭାରତର ନିର୍ବାଚନ କମିଶନ ଅନ୍ଲାଇନ୍ ଆପ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଆମ ଜମ୍ମୁ ସମ୍ଭାଦଦାତା ଜଣାଇଛନ୍ତି, ଏହି ଆପ୍ର ନାମ ରଖାଯାଇଛି ସି ଭିଜିଲ୍। ଏହା ମାଧ୍ୟମରେ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ଲାଗି ନାଗରିକମାନେ ସକ୍ରିୟ ଓ ଦାୟିତ୍ୱସମ୍ପନ୍ନ ହୋଇପାରିବେ। ସେମାନେ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ହେଉଥିବା ଦେଖିବା ମାତ୍ରେ କିଛି ମିନିଟ୍ ମଧ୍ୟରେ ସି ଭିଜିଲ୍କୁ ତୁରନ୍ତ ଜଣାଇପାରିବେ। ନାଗରିକମାନଙ୍କୁ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ସି ଭିଜିଲ୍ରେ ଥରେ ଏ ସଂକ୍ରାନ୍ତରେ ରିପୋର୍ଟ ମିଳିବା ପରେ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ମାନେ ତଦନ୍ତ ଆରମ୍ଭ କରିବେ। ପଞ୍ଜିକୃତ ଅଭିଯୋଗର ଷ୍ଟାଟସ୍ ନାଗରିକମାନେ ଟ୍ରାକ୍ କରିପାରିବେ ଏବଂ ସେମାନଙ୍କର ନାମକୁ ଗୋପନ ରଖାଯିବ ବୋଲି ଏଥିରେ ବ୍ୟବସ୍ଥା ରହିଛି। ନାଗରିକମାନେ କେବଳ ନିର୍ବାଚନ ଆଦର୍ଶ ଆଚରଣବିଧି ସମ୍ବନ୍ଧୀୟ ଘଟଣାରେ ଏହି ଆପ୍କୁ ବ୍ୟବହାର କରିପାରିବେ। ତେବେ ଅନ୍ୟାନ୍ୟ ଅଭିଯୋଗଗୁଡ଼ିକୁ ମୋବାଇଲ୍ ଆପ୍ କିମ୍ବା ଇସିଆଇ ସିଟିଜେନ୍ ସର୍ଭିସେସ୍ ୱେବ୍ସାଇଟ୍କୁ ବ୍ୟବହାର କରି ତା'ର ସୁବିଧା ନେଇପାରିବେ। ଅଧିକ ସୂଚନା ଜାଣିବା ପାଇଁ ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ www.eci.gov.in ବ୍ୟବହାର କରିବା ଲାଗି ଉତ୍ସାହିତ କରାଯାଉଛି। ଏହି ସୁବିଧା ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓସି ମୋବାଇଲ୍ରେ ଉପଲବ୍ଧ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରିଛନ୍ତି। ଶ୍ରୀ ଆଡଭାନୀଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଶ୍ରୀ ଆଡଭାନୀଙ୍କ ପରିବାରର ସଦସ୍ୟଗଣ ସମ୍ମାନ ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଲାଲକୃଷ୍ଣ ଆଡଭାନୀ 7 ଦଶନ୍ଧିରୁ ଅଧିକ ସମୟ ଧରି ଦେଶ ପାଇଁ ଅତୁଟ ନିଷ୍ଠା ଏବଂ ଅସାଧାରଣ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। 1927 ମସିହାରେ କରାଚୀରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଆଡଭାନୀ 1947 ମସିହାରେ ଦେଶ ବିଭାଜନ ସମୟରେ ଭାରତ ଆସିଥିଲେ। ସେ କହିଛନ୍ତି, ସାଂସ୍କୃତିକ ଜାତୀୟତାବାଦର ଦୃଷ୍ଟିକୋଣରେ ଶ୍ରୀ ଆଡଭାନୀ ସାରା ଦେଶରେ ଦଶନ୍ଧି ଧରି କଠିନ ପରିଶ୍ରମ କରିଥିଲେ ଏବଂ ସାମାଜିକ ଓ ରାଜନୈତିକ ଦୃଶ୍ୟପଟରେ ଅନେକ ପରିବର୍ତ୍ତନ ଆଣିଥିଲେ। ରାଷ୍ଟ୍ରପତି କହିଛନ୍ତି, ଜରୁରୀକାଳୀନ ପରିସ୍ଥିତି ସମୟରେ ତାଙ୍କ ଭିତରେ ଥିବା ଅଦମ୍ୟ ସାହସ ଏକଛତ୍ରବାଦୀ ଶକ୍ତିଠାରୁ ଭାରତକୁ ରକ୍ଷା କରିବାରେ ସାହାଯ୍ୟ କରିଥିଲା। ରାଷ୍ଟ୍ରପତି କହିଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସମୟରେ ସେ ସର୍ବଦା ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥିଲେ। ସଂସଦରେ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ସୁଚିନ୍ତିତ ମତାମତ ମାଧ୍ୟମରେ ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ। ସେ କହିଛନ୍ତି, ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଏବଂ ସାଂସ୍କୃତିକ ବୈଭବର ପୁନରୁତ୍ଥାନ ଦିଗରେ ସେ ନେଇଥିବା ପଦକ୍ଷେପ ଯୋଗୁଁ ଚଳିତ ବର୍ଷ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ସମ୍ଭବ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଶ୍ରୀ ଆଡଭାନୀଙ୍କୁ ଭାରତରତ୍ନରେ ସମ୍ମାନିତ କରାଯିବା ଏକ ଉଲ୍ଲେଖନୀୟ ବିଷୟ। ଏହାଦ୍ୱାରା ଦେଶ ପାଇଁ ସେ କରିଥିବା କାର୍ଯ୍ୟକୁ ସ୍ୱୀକୃତି ମିଳିଛି। ଏଭଳି ଜଣେ ବ୍ୟକ୍ତିଙ୍କ ସହ ବିଗତ ଦଶନ୍ଧି ଧରି କାମ କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମର ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଆଜିଠାରୁ ଇଭିଏମ୍ଗୁଡ଼ିକର ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ କାର୍ଯ୍ୟ କରାଯିବ। ଏହାପରେ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଇଭିଏମ୍ ସହ ଭିଭିପାଟ୍କୁ ସଂଲଗ୍ନ କରାଯିବ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଏହି ପ୍ରକ୍ରିୟା ନିର୍ବାଚନ ପର୍ଯ୍ୟବେକ୍ଷକ ଓ ପ୍ରାର୍ଥୀମାନଙ୍କ ଉପସ୍ଥିତିରେ ଆଇଏମ୍ଏସ୍ ସଫ୍ଟୱେୟାର ମାଧ୍ୟମରେ ସମ୍ପନ୍ନ ହେବ। ଆସାମର ଜୋରହାଟ, ଦିବ୍ରୁଗଡ଼, ସୋନିତପୁର, କାଜିରଙ୍ଗା ଏବଂ ଲକ୍ଷ୍ମୀପୁରଠାରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟରେ 8 ଲୋକସଭା ଆସନ ପାଇଁ ମତଦାନ ହେବ। ଏଥିରେ ବହୁଚର୍ଚ୍ଚିତ ମୁଜାଫରନଗରରୁ ବିଜେପି ପ୍ରାର୍ଥୀ ଭାବେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସେ ସେଠାରୁ ଦୁଇଥର ସାଂସଦ ରହିଆସିଛନ୍ତି। ଏହି ସଂସଦୀୟ କ୍ଷେତ୍ରରୁ ସମାଜବାଦୀ ପାର୍ଟିର ପୂର୍ବତନ ସାଂସଦ ହରେନ୍ଦ୍ର ମଲ୍ଲିକ ଏବଂ ବହୁଜନ ସମାଜ ପାର୍ଟିର ଦାରା ସିଂ ପ୍ରଜାପତି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ଏଥିରେ 8 ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ନୂଆଦିଲ୍ଲୀର ରାମଲୀଳା ମୈଦାନଠାରେ ବିରୋଧୀ ଇଣ୍ଡିଆନ୍ ନ୍ୟାସନାଲ୍ ଡେଭଲପମେଣ୍ଟ ଇନ୍କ୍ଲୁସିଭ୍ ଆଲିଆନ୍ସ ଆଇଏନ୍ଡିଆଇ ପକ୍ଷରୁ ଏକ ମହାସମାବେଶ ଆୟୋଜିତ ହୋଇଯାଇଛି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ସମେତ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରାଯାଇଥିଲା। ସମାବେଶରେ ଯୋଗଦେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କେନ୍ଦ୍ର ସରକାର ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାକୁ ବିରୋଧୀ ନେତାଙ୍କ ବିରୋଧରେ ଉପଯୋଗ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ସେ କହିଥିଲେ, ଆଗାମୀ ନିର୍ବାଚନ ଏହାର ଉତ୍ତର ଦେବ। ଦେଶର ଗଣତନ୍ତ୍ର, ସମ୍ଭିଧାନକୁ ରକ୍ଷା କରିବା ଦିଗରେ ସମସ୍ତେ ଏକାଠି ମିଳିମିଶି କାର୍ଯ୍ୟ କରିବାକୁ ଶ୍ରୀ ଖଡ୍ଗେ ଆହ୍ୱାନ ଦେଇଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଆପ୍ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଜେଲ୍ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନିତା କେଜରିୱାଲ, ଜେଏମ୍ଏମ୍ ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ, ସିପିଆଇ ନେତା ସୀତାରାମ ୟେଚୁରୀ, ସିପିଆଇ ସାଧାରଣ ସମ୍ପାଦକ ଡି ରାଜା, ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେ, ଏନ୍ସିପି ଏସ୍ସିପି ନେତା ଶରଦ ପାୱାର, ଆର୍ଜେଡି ନେତା ତେଜସ୍ୱୀ ଯାଦବ, ନ୍ୟାସନାଲ୍ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା, ପିଡିପିର ମେହବୁବା ମୁଫ୍ତି, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଏବଂ ତୃଣମୂଳ କଂଗ୍ରେସ ନେତା ଡେରେକ୍ ଓବ୍ରେନ୍ ପ୍ରମୁଖ ଏହି ସମାବେଶରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଆଇଏନ୍ଡିଆଇ ମେଣ୍ଟର ଏହା ପ୍ରଥମ ଜନସଭା। ଗତବର୍ଷ ଜୁନ୍ରେ ପାଟନାଠାରେ ଏହି ମେଣ୍ଟର ଏକ ସଭା ଅନୁଷ୍ଠିତ ହୋଇଥିଲା। ଭାରତୀୟ ଜନତା ପାର୍ଟି ଏହି ସମାବେଶକୁ ପରିବାର ବଞ୍ଚାଓ ଏବଂ ଦୁର୍ନୀତି ଲୁଚାଓ ର୍ୟାଲି ଭାବେ ଅଭିହିତ କରିଛି। ଦଳ ପକ୍ଷରୁ କୁହାଯାଇଛି, ଏହି ସମାବେଶ ଗଣତନ୍ତ୍ରକୁ ନୁହେଁ ବ୍ୟକ୍ତିଗତ ସ୍ୱାର୍ଥକୁ ସୁରକ୍ଷା ଦେବା ଲାଗି ଆୟୋଜନ କରାଯାଇଛି। ଓଡ଼ିଶାରେ ଆଜି ପାଳିତ ହେଉଛି ଉତ୍କଳ ଦିବସ। 1936 ଏପ୍ରିଲ ମାସ ଆଜିର ଦିନରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ କରାଯାଇଥିଲା। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆଜି ଗର୍ବ ଏବଂ ଗୌରବର ଦିନ। ପୃଥିବୀର 20 ସମୃଦ୍ଧ ସଭ୍ୟ ଓ ସୃଜନଶୀଳ ଭାଷା ମଧ୍ୟରୁ ଓଡ଼ିଆ ଭାଷା ଗୋଟିଏ। ଓଡ଼ିଆ ଭାଷା ତା'ର କଳା, ସଂସ୍କୃତି, ଐତିହ୍ୟ ଏବଂ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଇତିହାସକୁ ନେଇ ବିଶ୍ୱରେ ଖ୍ୟାତିଲାଭ କରିଛି। ପରାଧୀନ ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ସ୍ୱଭାବକବି ଗଙ୍ଗାଧର ମେହର, କର୍ମବୀର ଗୌରୀଶଙ୍କର ରାୟଙ୍କ ପର୍ଯ୍ୟନ୍ତ ମହାନ ବ୍ୟକ୍ତିତ୍ୱଙ୍କର ଓଡ଼ିଆ ଭାଷା ସାହିତ୍ୟ ସହିତ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। 1954 ଭାଷା ଆଇନ ସଂଶୋଧିତ ହୋଇ ଓଡ଼ିଆ ଭାଷା ସରକାରୀ ଭାଷାର ମାନ୍ୟତା ପାଇଥିଲା। ଉତ୍କଳ ଦିବସ ସମାରୋହ ଅବସରରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆଜିର ଦିବସରେ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବାର୍ତ୍ତାରେ ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନକୁ ସୁରକ୍ଷିତ ରଖିବା ସହ ସଂସ୍କୃତିକୁ ଅଧିକରୁ ଅଧିକ ଉନ୍ନତ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଆଜି ଭୁବନେଶ୍ୱରର ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଶାଖାପାଟନମର ୱାଇଏସ୍ ରାଜଶେଖର ରେଡ୍ଡି କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ତ୍ରୟୋଦଶ ଆଇପିଏଲ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ 20 ରନ୍ରେ ପରାସ୍ତ କରିଛି। 192 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭର୍ରେ 6 ୱିକେଟ୍ ହରାଇ ମାତ୍ର 161 ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସର ଆଜିଙ୍କ୍ୟ ରାହାଣେ 45 ରନ୍ କରିଥିବା ବେଳେ ଏମ୍ଏସ୍ ଧୋନି 37 ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମୁକେଶ କୁମାର 3 ୱିକେଟ୍ ନେଇଥିବା ବେଳେ ଖଲିଲ୍ ମହମ୍ମଦ 4 ଓଭର୍ରେ 2 ୱିକେଟ୍ ନେଇ ମାତ୍ର 21 ରନ୍ ଦେଇଥିଲେ। ଆଜି ସନ୍ଧ୍ୟା 7:30 ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ। ଆର୍ବିଆଇର 90ତମ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଆଜି ଦିନିକିଆ ଗସ୍ତରେ ମୁମ୍ବାଇ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସାମର ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଆଜିଠାରୁ ଇଭିଏମ୍ଗୁଡ଼ିକର ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ କାର୍ଯ୍ୟ କରାଯିବ ଏବଂ ଓଡ଼ିଶା ଆଜି ପାଳନ କରୁଛି 88ତମ ଉତ୍କଳ ଦିବସ। ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।